ആകാശവാണി. ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଦେଶରେ ଆଜିଠାରୁ ଲାଗୁ ହେଲା ପରବର୍ତ୍ତୀ ପିଢ଼ିର ଜିଏସ୍ଟି ସଂସ୍କାର। ଶିକ୍ଷାରୁ ଆରମ୍ଭ କରି ଶିଳ୍ପ ଯାଏଁ ସବୁ କ୍ଷେତ୍ରକୁ ଲାଭାନ୍ୱିତ କରିବ ଜିଏସ୍ଟି ସଂସ୍କାର, କହିଲେ ପ୍ରଧାନମନ୍ତ୍ରୀ। ଦେଶବାସୀ ସଞ୍ଚୟ କରିବେ ବାର୍ଷିକ 2.5 ଲକ୍ଷ କୋଟିରୁ ଅଧିକ ଟଙ୍କା। ଅରୁଣାଚଳ ପ୍ରଦେଶ ଓ ତ୍ରିପୁରା ଗସ୍ତ କରି 5,100 କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ। କେନ୍ଦ୍ର ସରକାରଙ୍କ 11 ବର୍ଷ ଶାସନରେ ଯୋଗାଯୋଗ ବ୍ୟବସ୍ଥାରେ ଘଟିଛି ଅଭୂତପୂର୍ବ ବିକାଶ ଏବଂ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ସମ୍ବଳିତ 2ଟି ପୁସ୍ତକ ଉନ୍ମୋଚନ କଲେ ଉପରାଷ୍ଟ୍ରପତି। ଦେଶରେ ଆଜିଠାରୁ ପରବର୍ତ୍ତୀ ପିଢ଼ିର ଜିଏସ୍ଟି ସଂସ୍କାର ଲାଗୁ ହୋଇଛି। କେନ୍ଦ୍ର ସରକାରଙ୍କ ଦ୍ୱାରା ନାଗରିକମାନଙ୍କ ଜୀବନଧାରଣକୁ ସହଜ କରିବା ଉଦ୍ଦେଶ୍ୟରେ ଜିଏସ୍ଟି ପରିଷଦ ସାମଗ୍ରୀ ଓ ସେବାକର ଉପରେ ଟିକସ ହ୍ରାସ କରିବା ସହ କେତେକ ଦୈନନ୍ଦିନ ବ୍ୟବହୃତ ସାମଗ୍ରୀ ଉପରେ ସମ୍ପୂର୍ଣ୍ଣ ଟିକସ ଛାଡ଼ କରିଛନ୍ତି। ମାଦକ ଦ୍ରବ୍ୟ ଏବଂ କେତେକ ସୌଖୀନ ଦ୍ରବ୍ୟ ଉପରେ ଆଜିଠାରୁ ଅଲଗା ଭାବରେ 40% ଟିକସ ଲାଗୁ କରାଯାଇଛି। ପରିବର୍ତ୍ତିତ ଜିଏସ୍ଟି ଯୋଗୁଁ ଏମ୍ଏସ୍ଏମ୍ଇ, କୃଷି, ବିନିର୍ମାଣ କ୍ଷେତ୍ର, ଉତ୍ପାଦନ ଓ ବ୍ୟବହାର ବୃଦ୍ଧି ପାଇବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। 5% ଜିଏସ୍ଟି ହ୍ରାସ ପାଇବା ପରେ କ୍ଷୀର, ଲହୁଣୀ, ଘିଅ, ଆଇସ୍କ୍ରିମ୍ ଓ ପାଉଁରୁଟି ଭଳି ଦୈନନ୍ଦିନ ବ୍ୟବହାର ହେଉଥିବା ଉପଭୋକ୍ତା ସାମଗ୍ରୀଗୁଡ଼ିକର ମୂଲ୍ୟ ହ୍ରାସ ଘଟିଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀ ନୂଆ ଜିଏସ୍ଟି ସଂସ୍କାର ଫଳରେ ବାର୍ଷିକ 2.5 ଲକ୍ଷ କୋଟି ଟଙ୍କା ସଞ୍ଚୟ କରିପାରିବେ। ସୂଚନା ଅନୁଯାୟୀ ଦୁଗ୍ଧଜାତ ଦ୍ରବ୍ୟ, ପ୍ୟାକେଜ୍ ଖାଦ୍ୟ ଏବଂ ବ୍ୟକ୍ତିଗତ ବ୍ୟବହାର୍ଯ୍ୟ ଦ୍ରବ୍ୟ ଉପରେ ପୂର୍ବରୁ 12%ରୁ 18% ଜିଏସ୍ଟି ଲାଗୁ ହେଉଥିବା ବେଳେ ଏହାକୁ 5%କୁ ହ୍ରାସ କରାଯାଇଛି। ଉପଭୋକ୍ତା ଦ୍ରବ୍ୟ ଯେଭଳିକି 32 ଇଞ୍ଚରୁ କମ୍ ଟେଲିଭିଜନ, ଏସି, ୱାଶିଂ ମେସିନ୍, ରେଫ୍ରିଜରେଟର, ମନିଟର ଏବଂ ପ୍ରୋଜେକ୍ଟର ଉପରୁ ଜିଏସ୍ଟିକୁ 28%ରୁ 18% ହ୍ରାସ କରାଯାଇଛି। ଅଟୋମୋବାଇଲ୍ କ୍ଷେତ୍ରରେ ମଧ୍ୟ ଜିଏସ୍ଟି ସଂସ୍କାର ଯୋଗୁଁ ଦର ହ୍ରାସ ପାଇଛି। 1200cc କମ୍ କ୍ଷମତା ବିଶିଷ୍ଟ ପେଟ୍ରୋଲ୍ ଇଞ୍ଜିନ୍ ଏବଂ 1500cc କମ୍ ଡିଜେଲ୍ ଇଞ୍ଜିନ୍ ଓ 350cc ପର୍ଯ୍ୟନ୍ତ ମୋଟର ସାଇକେଲ୍ ତଥା ବାଣିଜ୍ୟିକ ଯାନଗୁଡ଼ିକ ଉପରେ ଜିଏସ୍ଟି ପରିମାଣ 18%କୁ ହ୍ରାସ କରାଯାଇଛି। କେନ୍ଦ୍ର ସରକାର ଅତ୍ୟାବଶ୍ୟକ ଔଷଧ, ରୋଗ ପରୀକ୍ଷଣ କିଟ୍, ଡାକ୍ତରୀ ଗ୍ରେଡ୍ ଅମ୍ଳଜାନ ଉପରେ ଟିକସ ହାର 12ରୁ 5% ହ୍ରାସ କରିଥିବା ବେଳେ ଜୀବନ ବୀମା ଏବଂ ସ୍ୱାସ୍ଥ୍ୟ ବୀମା ପ୍ରିମିୟମ୍ ଉପରେ ସମ୍ପୂର୍ଣ୍ଣ ଜିଏସ୍ଟି ଛାଡ଼ କରିଛନ୍ତି। ସେହିପରି ଦେଶର ଶିକ୍ଷା କ୍ଷେତ୍ରର ବିକାଶ ଲାଗି ଅଭ୍ୟାସ ପୁସ୍ତିକା, ପେନ୍ସିଲ୍, ରବର ଓ ନୋଟ୍ବୁକ୍ଗୁଡ଼ିକ ଉପରୁ ସମ୍ପୂର୍ଣ୍ଣ ଜିଏସ୍ଟି ଛାଡ଼ କରାଯାଇଛି। ଜିଏସ୍ଟି ପରିଷଦ ସୂଚନା ଅନୁଯାୟୀ କ୍ୟାଫିନ୍ଯୁକ୍ତ ପାନୀୟ, ମିଠା ପାନୀୟ, ତମାଖୁ ଉତ୍ପାଦ, ପାନ ମସଲା, ସିଗାରେଟ୍, ବିଳାସପୂର୍ଣ୍ଣ କାର୍ ଏବଂ 350cc ମୋଟର ସାଇକେଲ୍ଗୁଡ଼ିକ ଉପରେ 40% ଶୁଳ୍କ ଲାଗୁ କରାଯାଇଥିବା ବେଳେ 100 ଟଙ୍କାରୁ ଅଧିକ ସିନେମା ଟିକଟ ଉପରେ ଜିଏସ୍ଟି ହାର 40% ଲାଗୁ ହେବ ବୋଲି ଜଣାପଡ଼ିଛି। କେନ୍ଦ୍ରମନ୍ତ୍ରୀ ଭୂପିନ୍ଦର ଯାଦବ କହିଛନ୍ତି ଜିଏସ୍ଟି ସଂସ୍କାର ଶିଳ୍ପ ଓ ବ୍ୟବସାୟ କ୍ଷେତ୍ରରେ ସହଜତା ଆଣିବ। ଏହା ଟିକସ ହାରରେ ସରଳୀକରଣ କରି ଦେଶର ଅର୍ଥନୀତିକୁ ଅଗ୍ରସର ହେବା ଲାଗି ସୁଯୋଗ ପ୍ରଦାନ କରିଛି ବୋଲି ସେ କହିଛନ୍ତି। ନୂଆଦିଲ୍ଲୀରେ ଆଜି ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ଶ୍ରୀ ଯାଦବ କହିଛନ୍ତି ଜିଏସ୍ଟିର 2ଟି ସ୍ଲାବ 5% ଏବଂ 18% ରଖାଯାଇଛି। ଜିଏସ୍ଟି ପରିଷଦର ନିଷ୍ପତ୍ତି ଅନୁଯାୟୀ କୃଷି ଉପକରଣ, ଯାନବାହନ ଏବଂ ଦୈନନ୍ଦିନ ସାମଗ୍ରୀ ଉପରେ ଟିକସ ହ୍ରାସ ଓ କେତେକ କ୍ଷେତ୍ରରେ ସମ୍ପୂର୍ଣ୍ଣ ଟିକସ ଛାଡ଼ ହେବା ଦ୍ୱାରା ଆଗାମୀ ଦିନରେ ଉତ୍ପାଦନ, ବିକ୍ରୟ ଏବଂ ସଞ୍ଚୟ ବୃଦ୍ଧି ପାଇବ ବୋଲି ସେ କହିଛନ୍ତି।
ये इस त्योहार के मौसम में एक बचत उत्सव के रूप में है, जहां एक सामान्य गरीब आदमी, मध्यम वर्गीय आदमी, नियो मिडिल क्लास आदमी अपने घर में आवश्यक कंज्यूमर की चीजों को, खाद्य पदार्थों को लेकर के देश की अर्थव्यवस्था की तरक्की में अपना योगदान देगा और उसके साथ ही भविष्य में ये जो मांग बढ़ेगी उसका सबसे बड़ा लाभ देश भारत को आत्मनिर्भर बनाने में, स्वदेशी बनाने में और विकसित भारत के संकल्प को पूरा करने में एक मील का पत्थर साबित होगा।
स्वराष्ट्र मंत्री अमित शाह कहते परवर्ती पीढ़ी जीएसटी संस्कार प्रधानमंत्री नरेन्द्र मोदी गरीब युव कृषक और महिला प्रति सेवा मनोभाव दर्शाऊ। सामाजिक गणमाम अनेकगुड़ी ट्वीट में श्री शाह जीएसटी संस्कार अनेक सामग्री उपर टिकस हार ह्रास करद्वारा भारत अर्थनैतिक विकास को आहरी गति मिल विश्व भारत एक उन्नत देश हेपाई रास्ता उन्मुक्त हो। श्री शाह मोदी सरकार मध्यम वर्गर लोक आय वृद्धि से संचय करने लगे जीएसटी संस्कार जरिया सुजोग प्रदान कर। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅରୁଣାଚଳ ପ୍ରଦେଶ ଏବଂ ତ୍ରିପୁରା ଗସ୍ତ କରିଛନ୍ତି। ଗସ୍ତ ସମୟରେ ଶ୍ରୀ ମୋଦି 5,100 କୋଟି ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟର ବହୁବିଧ ବିକାଶ ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି। ପ୍ରଧାନମନ୍ତ୍ରୀ ଆଭାସୀ ଜରିଆରେ ଅରୁଣାଚଳ ପ୍ରଦେଶରେ 3,700 କୋଟି ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟର ଦୁଇଟି ପ୍ରମୁଖ ଜଳ ବିଦ୍ୟୁତ୍ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଏଥିରେ ଅରୁଣାଚଳ ପ୍ରଦେଶର ସିଓ ଅବବାହିକାରେ 240 ମେଗାୱାଟ୍ର ହିଓ ଜଳ ବିଦ୍ୟୁତ୍ ପ୍ରକଳ୍ପ ଏବଂ 186 ମେଗାୱାଟ୍ର ଟାଟୋ 1 ଜଳ ବିଦ୍ୟୁତ୍ ପ୍ରକଳ୍ପ ରହିଛି। ଏହି ଅବସରରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଅରୁଣାଚଳ ପ୍ରଦେଶ କେବଳ ଉଦିତ ସୂର୍ଯ୍ୟର ସ୍ଥାନ ନୁହେଁ, ବରଂ ଏହା ଦେଶପ୍ରେମର ନିଦର୍ଶନ ବହନ କରେ। ସେ କହିଛନ୍ତି, ଏନ୍ଡିଏ ସରକାରଙ୍କ କାର୍ଯ୍ୟକାଳ ସମୟରେ ବିଭିନ୍ନ ବିଭାଗର ମନ୍ତ୍ରୀମାନେ 800ରୁ ଅଧିକ ଥର ଉତ୍ତର ପୂର୍ବାଞ୍ଚଳ ଗସ୍ତ କରି ଲୋକମାନଙ୍କ ସମସ୍ୟା ବୁଝିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ସେ ନିଜେ ମଧ୍ୟ ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକୁ 70ରୁ ଅଧିକ ଥର ଗସ୍ତ କରିଛନ୍ତି। ନଅଦିନ ବ୍ୟାପୀ ନବରାତ୍ରି ଉତ୍ସବ ଆଜି ଆରମ୍ଭ ହୋଇଛି। ନବରାତ୍ରିର ଅର୍ଥ ସଂସ୍କୃତରେ ନଅରାତି, ଯାହାକି ଦେବୀ ଦୁର୍ଗାଙ୍କ ନଅଟି ଅବତାରଙ୍କ ପୂଜା ପାଇଁ ଉତ୍ସର୍ଗୀକୃତ। ମିଳିତ ଭାବେ ଏହାକୁ ନବଦୁର୍ଗା ବୋଲି ମଧ୍ୟ କୁହାଯାଇଥାଏ। ହିନ୍ଦୁ ସମ୍ପ୍ରଦାୟ ବର୍ଷସାରା 4ଟି ନବରାତ୍ର ପାଳନ କରିଥାନ୍ତି। ତେବେ ସେଥିମଧ୍ୟରୁ ଶାରଦୀୟ ଏବଂ ଚୈତ୍ର ନବରାତ୍ରି ଋତୁ ପରିବର୍ତ୍ତନ ସହିତ ପାଳନ କରାଯାଇଥାଏ। ଦେଶରେ ନବରାତ୍ରି ଉତ୍ସବକୁ ବିଭିନ୍ନ ରୂପ ଏବଂ ପରମ୍ପରା ଅନୁଯାୟୀ ପାଳନ କରାଯାଏ। ଚଳିତ ନବରାତ୍ରି ଉତ୍ସବ ଦଶହରା ପର୍ବ ସହିତ ସମ୍ପନ୍ନ ହେବ। ସେହିଦିନ ରାବଣ ଉପରେ ଭଗବାନ ରାମଙ୍କ ବିଜୟ ସ୍ୱରୂପ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯିବ। ସେବା ଏବଂ ସୁଶାସନ ଅର୍ଥାତ୍ ଜନସେବା ଓ ସୁଶାସନର ମନ୍ତ୍ର ଦ୍ୱାରା ପରିଚାଳିତ ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସରକାର ପରିବର୍ତ୍ତନ ଏବଂ ପ୍ରଗତି ଆଣିବା ପାଇଁ ଅହରହ ଉଦ୍ୟମ କରିଆସୁଛନ୍ତି। ଆମର ସ୍ୱତନ୍ତ୍ର ଧାରାବାହିକ ସେବା ପର୍ବରେ ଆସନ୍ତୁ ଜାଣିବା, ମୋଦି ସରକାର କିଭଳି ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଯୋଗାଯୋଗ ବ୍ୟବସ୍ଥାରେ ଉନ୍ନତି ଏବଂ ସୁଲଭ ଆବାସ ଯୋଗାଇ ଦେଇ ସାଧାରଣ ଲୋକଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଆଣିଛନ୍ତି। ଗତ 11 ବର୍ଷ ମଧ୍ୟରେ କେନ୍ଦ୍ର ସରକାର ମେଟ୍ରୋ ଯୋଗାଯୋଗ ବ୍ୟବସ୍ଥାକୁ କେବଳ ଭାରତବର୍ଷର ଯୋଗାଯୋଗ ବ୍ୟବସ୍ଥାର ଏକ ମାଧ୍ୟମ ଭାବେ ବିଚାର କରିନାହାନ୍ତି, ବରଂ ଭାରତର ପ୍ରତ୍ୟେକ କୋଣ ଅନୁକୋଣକୁ ଯୋଡ଼ିବା ଏବଂ ଲୋକମାନଙ୍କ ଲକ୍ଷ୍ୟ ପୂରଣ ପାଇଁ ଏହାର ବିସ୍ତାର କରିବା ଦିଗରେ ଅନେକଗୁଡ଼ିଏ ପଦକ୍ଷେପ ଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବର୍ତ୍ତମାନ ଭାରତ ମେଟ୍ରୋ ନେଟୱାର୍କ ବିଶ୍ୱର ତୃତୀୟ ବୃହତ୍ତମ ମେଟ୍ରୋ ନେଟୱାର୍କ ପାଲଟିଛି। ସହରାଞ୍ଚଳରେ ଅତି ସହଜରେ ଏବଂ ସୁରକ୍ଷିତ ଭାବେ ଯାତ୍ରା କରିବାର ପ୍ରମୁଖ ମାଧ୍ୟମ ପାଲଟିଛି ମେଟ୍ରୋ ନେଟୱାର୍କ। ଚଳିତ ମାସରେ କୋଲକାତାରେ ମେଟ୍ରୋ ରେଳ ପ୍ରକଳ୍ପର ଉଦ୍ଘାଟନ ଅବସରରେ ଶ୍ରୀ ମୋଦି କହିଛନ୍ତି, 2014 ପୂର୍ବରୁ ଦେଶରେ ମାତ୍ର 250 କିଲୋମିଟର ମେଟ୍ରୋ ରୁଟ୍ ଥିବାବେଳେ ଏବେ ଏହା 1000 କିଲୋମିଟର ଅତିକ୍ରମ କରିଛି।
2014 देश में सिर्फ 250 किलोमीटर ही मेट्रो रूट था। आज देश में मेट्रो रूट 1000 किलोमीटर से भी ज्यादा का हो गया है। कोलकाता में भी मेट्रो का लगातार विस्तार हुआ है। साथ ही 21वीं सदी के भारत को 21वीं सदी के ट्रांसपोर्ट सिस्टम की भी जरूरत है। इसलिए आज देश में रेल से रोड तक, मेट्रो से एयरपोर्ट तक हम मॉडर्न ट्रांसपोर्ट फैसिलिटी डेवलप भी कर रहे हैं और उन्हें आपस में कनेक्ट भी कर रहे हैं।
ସହରାଞ୍ଚଳର ସମସ୍ତ ନାଗରିକଙ୍କୁ ସମ୍ମାନର ସହ ବଞ୍ଚିବା ଲାଗି କେନ୍ଦ୍ର ସରକାର ଗତ 11 ବର୍ଷ ମଧ୍ୟରେ ବାସଗୃହ ନିର୍ମାଣ ଯୋଜନାକୁ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଏହି ସମୟ ମଧ୍ୟରେ 1,16,00,000 ଅଧିକ ଆବାସ ଲାଗି ସହାୟତା ଦିଆଯାଇଥିବାବେଳେ 93 କୋଟିରୁ ଅଧିକ ବାସଗୃହ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଗୁଜରାଟ ଭଦୋଦରାର କମଳା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବାସଗୃହଟିଏ ପାଇବା ପରେ ନିଜର ଖୁସି ଜାହିର କରି କହିଛନ୍ତି,
और वे बहुत संघर्ष करती थी कि मुझे अपना मकान मिल जावे लेकिन जहां भी देखने जाती थी वहां।
ମେଟ୍ରୋ ସଂଯୋଗୀକରଣରୁ ଆରମ୍ଭ କରି ବାସଗୃହ ପର୍ଯ୍ୟନ୍ତ ସରକାର ଲୋକଙ୍କ ଜୀବନଶୈଳୀରେ ସହଜତା ଆଣିବା ପାଇଁ ନେଇଥିବା ପଦକ୍ଷେପକୁ ଆଜି ସାରା ବିଶ୍ୱ ନୂଆ ଭାରତର ପ୍ରତିଫଳନ ଭାବେ ବିବେଚନା କରୁଛି। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆଜି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଷଣ ସମ୍ଭଳିତ ଦୁଇଟି ପୁସ୍ତକ ଉନ୍ମୋଚନ କରିଛନ୍ତି। ଏହି ପୁସ୍ତକ ଦୁଇଟି ହେଉଛି ସବ୍କା ସାଥ ସବ୍କା ବିକାଶ ଏବଂ ସବ୍କା ବିଶ୍ୱାସ ସବ୍କା ପ୍ରୟାସ। ଏହି ଅବସରରେ ଉପରାଷ୍ଟ୍ରପତି କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ଦେଶ ଏବଂ ବିଦେଶରେ କୋଟି କୋଟି ଲୋକଙ୍କୁ ପ୍ରେରଣା ଯୋଗାଇଛି। ପ୍ରଧାନମନ୍ତ୍ରୀଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଚତୁର୍ଥ ଏବଂ ପଞ୍ଚମ ବର୍ଷରେ ଶ୍ରୀ ମୋଦି ଦେଇଥିବା ଅଭିଭାଷଣର ନିର୍ବାଚିତ ଅଂଶକୁ ନେଇ ଏହି ଦୁଇଟି ପୁସ୍ତକ ଲେଖାଯାଇଛି। ଉନ୍ମୋଚନ ଉତ୍ସବରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଯୋଗଦେଇ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜନୀତିକୁ ଲୋକଙ୍କ ସେବାର ଏକ ମାଧ୍ୟମ ରୂପେ ଗ୍ରହଣ କରିଛନ୍ତି। ମୁଖ୍ୟ ସମ୍ବାଦ ପୁଣିଥରେ। ଦେଶରେ ଆଜିଠାରୁ ଲାଗୁ ହେଲା ପରବର୍ତ୍ତୀ ପିଢ଼ିର ଜିଏସ୍ଟି ସଂସ୍କାର। ଶିକ୍ଷାରୁ ଆରମ୍ଭ କରି ଶିଳ୍ପ ଯାଏଁ ସବୁ କ୍ଷେତ୍ରକୁ ଲାଭାନ୍ୱିତ କରିବ ଜିଏସ୍ଟି, କହିଲେ ପ୍ରଧାନମନ୍ତ୍ରୀ। ଦେଶବାସୀ ସଞ୍ଚୟ କରିବେ ବାର୍ଷିକ 2,50,000 କୋଟିରୁ ଅଧିକ ଟଙ୍କା। ଅରୁଣାଚଳ ପ୍ରଦେଶ ଓ ତ୍ରିପୁରା ଗସ୍ତ କରି ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ। କେନ୍ଦ୍ର ସରକାରଙ୍କ 11 ବର୍ଷ ଶାସନରେ ଯୋଗାଯୋଗ ବ୍ୟବସ୍ଥାରେ ଘଟିଛି ଅଭୂତପୂର୍ବ ବିକାଶ ଏବଂ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ସମ୍ଭଳିତ 2ଟି ପୁସ୍ତକ ଉନ୍ମୋଚନ କଲେ ଉପରାଷ୍ଟ୍ରପତି। ସମ୍ବାଦ ଶେଷ ହେଲା।